ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নাম শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার আপনার বহুমূল্য সময় দিয়ে আজ এই কার্যক্রম শুণবা নিমন্তে রেডিও পাখে অপেক্ষা করে বসিথার জাঁি আমি বিশেষ খুশি ধন্যবাদী। କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ତେବେ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ, ପ୍ରଶଂସା କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମେ ଆମମାନଙ୍କର ଜୀବିତ ଈଶ୍ୱର, ତୁମର ବାକ୍ୟ ସତ୍ୟ, ତୁମେ ସତ୍ୟ, ତୁମେ ଜୀବନ୍ତ। ପ୍ରଭୁ, ତୁମେ ଆମମାନଙ୍କର ମୃତ୍ୟୁଞ୍ଜୟ ପ୍ରଭୁ। ପ୍ରଭୁ, ଏହି ସମୟରେ ଆମେ ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମ ନିକଟବର୍ତ୍ତୀ ହେଉଅଛୁ। ପ୍ରଭୁ, ତୁମର ବାକ୍ୟ ଦ୍ୱାରା ତୁମେ ଆମମାନଙ୍କ ସହିତ କଥା କୁହ, ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତାହାର 19 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବରେ ମଧ୍ୟ ଆମେ ଆହୁରି କେତେକ ଉପଦେଶ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ତେବେ ଦେଖନ୍ତୁ 19 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଯେଉଁ ଦରିଦ୍ର ଆପଣା ସିଦ୍ଧତାରେ ଚଳେ ସେ କୁଟିଳଷ୍ଠ ଓ ମୂର୍ଖ ଲୋକ ଅପେକ୍ଷା ଭଲ। ଆପଣ ଦରିଦ୍ର ହୋଇପାରନ୍ତି, ମାତ୍ର ଆପଣଙ୍କ ସିଦ୍ଧତା ଆପଣଙ୍କୁ ସମ୍ମାନିତ କରିବ। କିନ୍ତୁ ଯେଉଁମାନେ କୁଟିଳଷ୍ଠ ଓ ମୂର୍ଖ ସେମାନେ ଧନୀ ହେଲେ ମଧ୍ୟ ଦରିଦ୍ରଠାରୁ ହୀନ। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କର ଧନ ଦେଖନ୍ତି ନାହିଁ, ମାତ୍ର ମନ ଦେଖନ୍ତି। ଜଣେ ଧନୀ ନିଜର ଧନ ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇପାରେ ନାହିଁ, ମାତ୍ର ଜଣେ ଦରିଦ୍ର ନିଜର ସିଦ୍ଧତା ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇପାରିବ ଓ ଲୋକମାନଙ୍କ ଦ୍ୱାରା ମଧ୍ୟ ଆଦୃତ ହୋଇପାରିବ। 19 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି, ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ, ପୁଣି ଯେ ବେଗ କରି ପାଦ ପକାଏ ସେ ପାପ କରେ। ମନୁଷ୍ୟର ଅଜ୍ଞାନତା ତାହାର ଗତି ଓଲଟାଇ ପକାଏ, ପୁଣି ତାହାର ମନ ସଦାପ୍ରଭୁଙ୍କ ବିରୁଦ୍ଧରେ ବିରକ୍ତ ହୁଏ। ଏଠାରେ ଆମେ ଈଶ୍ୱରଙ୍କ ସନ୍ତାନ ଓ ଯେଉଁମାନେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି ସେହି ଉଭୟଙ୍କ ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରୁଅଛୁ। ଜଣେ ସତ୍ୟପଥରେ ଚାଲେ ଓ ଅନ୍ୟ ଜଣେ ସ୍ୱେଚ୍ଛାଚାରିତା ଓ ନିର୍ବୋଧତାରେ ଚାଲେ। ଈଶ୍ୱର ତାହାକୁ ମୂର୍ଖ ବୋଲି କହନ୍ତି। ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ ସେ ଈଶ୍ୱରଙ୍କ ବାକ୍ୟ ବିଷୟରେ କେବେ ହେଲେ ଅଜ୍ଞ ହୋଇ ରହିବ ନାହିଁ, କିମ୍ବା ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରିବ ନାହିଁ, ଅଥବା ଉପେକ୍ଷା କରିବ ନାହିଁ। ମୁଁ କେବେ ବିଶ୍ୱାସ କରେ ନାହିଁ ଯେ ଜଣେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଜ୍ଞ ହୋଇ ରହିବା ଦ୍ୱାରା ସେ ପ୍ରକୃତରେ ଜଣେ ଶିକ୍ଷିତ ବୋଲି ବିବେଚିତ ହୋଇପାରେ। ଜଣେ ଯଦି ଈଶ୍ୱରଙ୍କ ବିଷୟରେ ଜାଣିନାହିଁ, କିମ୍ବା ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣିନାହିଁ, ତାହେଲେ ସେ କେବେ ହେଲେ ଜ୍ଞାନୀ ବୋଲି ବିବେଚିତ ହୋଇପାରିବ ନାହିଁ। କାରଣ ଈଶ୍ୱରଙ୍କୁ ଜାଣିବା ହିଁ ପ୍ରକୃତ ଜ୍ଞାନକୁ ଜାଣିବା, କାରଣ ସେ ହିଁ ଜ୍ଞାନଦାତା ଓ ସେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କୁ ଦାନ କରିଅଛନ୍ତି, ଯିଏକି ପ୍ରକୃତ ଜ୍ଞାନ ଓ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନସ୍ୱରୂପ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ତାହେଲେ ଆପଣ ପ୍ରକୃତରେ ଜ୍ଞାନପ୍ରାପ୍ତ ହୋଇନାହାନ୍ତି। 19 ପର୍ବର 4 ପଦରେ ଲେଖା ଅଛି, ଧନ ବହୁତ ମିତ୍ର ଲାଭ କରେ, ମାତ୍ର ଦରିଦ୍ର ଲୋକ ଆପଣା ମିତ୍ରଠାରୁ ଭିନ୍ନ ହୁଏ। ବାସ୍ତବରେ ଏହି ଭିନ୍ନତା ବର୍ତ୍ତମାନ ମଧ୍ୟ ପରିଲକ୍ଷିତ ହୁଏ। ଧନୀ ନିଜର ଧନ ଦ୍ୱାରା ଅନେକ ମିତ୍ର ଲାଭ କରେ, ମାତ୍ର ଦରିଦ୍ର ନିଜର ଦାରିଦ୍ରତା ହେତୁ ନିଜର ମିତ୍ରମାନଙ୍କଠାରୁ ଦୂରେଇ ରହେ। ଦରିଦ୍ରମାନଙ୍କଠାରୁ ମଧ୍ୟ ସେମାନଙ୍କର ମିତ୍ରମାନେ ଦୂରେଇ ଯାଆନ୍ତି, କିନ୍ତୁ ଯେଉଁମାନଙ୍କ ପାଖରେ ଧନ ଅଛି ଅନେକ ସେମାନଙ୍କର ମିତ୍ର ହୋଇଯାଆନ୍ତି, ସେମାନଙ୍କର ଗୃହ ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ହୁଏ। ମାତ୍ର ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ, ଈଶ୍ୱରଙ୍କ ବାକ୍ୟ ଈଶ୍ୱରଙ୍କ ଲୋକମାନଙ୍କୁ ଦରିଦ୍ରମାନଙ୍କୁ ଖୋଜି ବାହାର କରିବା ନିମନ୍ତେ ଓ ସେମାନଙ୍କୁ ଗ୍ରହଣ କରିବା ନିମନ୍ତେ ଉପଦେଶ ଦିଏ। ସେଥିପାଇଁ ଯାକୁବ 2 ପର୍ବର 2 ଓ 3 ପଦରେ ଲେଖା ଅଛି, କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମମାନଙ୍କ ସଭାକୁ ଆସେ, ପୁଣି ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, ଆଉ ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ ସେଠାରେ ଠିଆ ହ, କିମ୍ବା ମୁହଁର ଗୋଡ଼ତଳେ ବସ୍। ତାହେଲେ ତୁମେମାନେ କ'ଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦଭାବରେ ବିଚାର କରୁନାହ? ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ନିକଟରେ ଧନୀ ଗରିବ କିଛି ନାହିଁ। ସେ ଧନ ଦେଖନ୍ତି ନାହିଁ, ମାତ୍ର ମନକୁ ଓ ହୃଦୟକୁ ଦେଖନ୍ତି। ଦୁର୍ଭାଗ୍ୟବଶତଃ ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ମଧ୍ୟ ଏହି ପାର୍ଥକ୍ୟତା ପରିଲକ୍ଷିତ ହୁଏ। ଧନୀମାନେ ଆତ୍ମିକ ଜୀବନରେ ସେତେଦୂର ସୁଦୃଢ଼ ନଥିଲେ ମଧ୍ୟ ମଣ୍ଡଳୀ ମଧ୍ୟରେ ସେମାନେ ବଡ଼ ବଡ଼ ପଦବୀର ଅଧିକାରୀ ହୋଇଥାନ୍ତି, ମାତ୍ର ଦରିଦ୍ରମାନେ ଆତ୍ମିକ ଜୀବନରେ ସୁଦୃଢ଼ ଥିଲେ ମଧ୍ୟ ଓ ସେମାନଙ୍କର ଆଦର୍ଶ ଜୀବନ ଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଏ ନାହିଁ। ସେମାନଙ୍କୁ ଏକ ରକମ ଉପେକ୍ଷା କରାଯାଏ, ମାତ୍ର ଏପରି ହେବା ଉଚିତ ନୁହେଁ, କାରଣ ଈଶ୍ୱରଙ୍କ ବାକ୍ୟ ତହିଁର ବିରୋଧ କରେ। 19 ପାଞ୍ଚ ପଦରେ ଲେଖା ଅଛି, ମିଥ୍ୟା ସାକ୍ଷୀ ଅଦଣ୍ଡିତ ନହିବ, ପୁଣି ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ। ଯେଉଁମାନେ ମିଥ୍ୟାବାଦୀ ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବେ, ସେମାନେ କେବେ ହେଲେ ରକ୍ଷା ପାଇପାରିବେ ନାହିଁ। ହଁ, ଆପଣ କହିପାରନ୍ତି ଯେ ବର୍ତ୍ତମାନର ଜଗତରେ ଯେ ମିଥ୍ୟା କହିଜାଣେ ସେ ନିଜକୁ ରକ୍ଷା କରିଜାଣେ ଓ ସେ ବିପଦରୁ ମୁକ୍ତ ହୁଏ, କିନ୍ତୁ ସେ ଯଦିଓ ମନୁଷ୍ୟ ଆଖିରେ ଧୂଳି ଦେଇପାରେ, ମାତ୍ର ଈଶ୍ୱରଙ୍କ ଆଖିରେ ନୁହେଁ। ଈଶ୍ୱର ତାହାର ବିଚାର କରିବେ, ସେ ଦିନେ ନା ଦିନେ ଧରାପଡ଼ିବ ଓ ତାହାର ପରିଣାମ ବଡ଼ ଭୟଙ୍କର ହେବ। କେବଳ ସେତିକି ନୁହେଁ, ଈଶ୍ୱର କହନ୍ତି ଯେ ସେ ବିନଷ୍ଟ ହେବାକୁ ଯାଉଅଛି, ଯାହାକି ପ୍ରକାଶିତ ବାକ୍ୟ 21:8 ଲେଖା ଅଛି। ଏଠାରେ ପୁରାତନ ନିୟମର ପ୍ରଥମ ରାଜାବଳୀ ପୁସ୍ତକର 21-22 ଉଲ୍ଲେଖ ହୋଇଥିବା ଆହାବ ଓ ଇସେବେଲର କାର୍ଯ୍ୟ ଓ ସେମାନଙ୍କର ପ୍ରତିଫଳ ମୋର ସ୍ମରଣରେ ଆସିଯାଏ। ସେମାନେ ନାବୋତର ଦ୍ରାକ୍ଷାକ୍ଷେତ୍ରକୁ ନିଜର କରିବା ପାଇଁ ମିଥ୍ୟା ଷଡ଼ଯନ୍ତ୍ର କରି ନାବୋତକୁ ମିଥ୍ୟାରେ ଦୋଷାରୋପ କରି ତାହାକୁ ପଥର ମାରି ବଦ୍ଧ କରାଇଲେ। ଆହବ ତହିଁରୁ ପାର ପାଇଯିବେ ବୋଲି ଭାବୁଥିଲେ, ମାତ୍ର ଏଲିୟ ଭବିଷ୍ୟତ ବକ୍ତା ତାହାଙ୍କୁ ଭେଟି କହିଲେ ଯେ ଯେଉଁଠାରେ ନାବୋତର ରକ୍ତପାତ ହୋଇଅଛି ସେହି ସ୍ଥାନରେ ଆହବଙ୍କର ରକ୍ତ କୁକୁରମାନେ ଚାଟି ଖାଇବେ। ତେବେ ଘଟଣାଟି ଏହିପରି ଘଟିଲା ଯେ ଯେତେବେଳେ ଆହବ ଜିହୋସାଫଟଙ୍କ ସହିତ ମିଶି ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେ ଜଣେ ସାଧାରଣ ସୈନିକ ଭାବେ ନିଜର ଭେଷ ବଦଳାଇଥିଲେ, ମାତ୍ର ଜିହୋସାଫଟ ଆହବଙ୍କର ରାଜକୀୟ ବସ୍ତ୍ର ପରିଧାନ କରି ସମ୍ମୁଖରେ ଛିଡ଼ା ହୋଇ ଯୁଦ୍ଧ କରୁଥିଲେ। ମାତ୍ର ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ଇସ୍ରାଏଲ୍ର ରାଜା ଆହାବଙ୍କ ସାଞ୍ଜୁଆର ଯୋଡ଼ ମଧ୍ୟରେ ଆଘାତ କଲା ଓ ସେ ସେହିଠାରେ ମଲେ, ପୁଣି ତାହାଙ୍କର କ୍ଷତର ରକ୍ତ ରଥ ଗର୍ଭରେ ବହି ପଡ଼ିଲା। ଆଉ ସେମାନେ ସମରିଆର ପୁଷ୍କରିଣୀ ନିକଟରେ ରଥ ଧୋଇଲେ, ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକୁରମାନେ ତାହାଙ୍କର ରକ୍ତ ଚାଟି ଖାଇଲେ। ପ୍ରିୟ ବନ୍ଧୁ, ଏହି ବିଷୟ ଶୁଣି ଆପଣ ନିଶ୍ଚିତ ଭାବେ ଭୟଭୀତ ହେଉଥିବେ ଓ ଏହା ଅତି ଭୟଙ୍କର ଦଣ୍ଡ ବୋଲି ମଧ୍ୟ ଭାବୁଥିବେ। ହଁ, ଏହା ସତ୍ୟ, ମାତ୍ର ଈଶ୍ୱର ଅନ୍ୟାୟକୁ ବା ମିଥ୍ୟାକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ସେ ମିଥ୍ୟାବାଦୀମାନଙ୍କୁ ଘୃଣା କରନ୍ତି ଓ ଯେଉଁମାନେ ଏହିପରି ନିରୀହ ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାନ୍ତି ଓ ସେମାନଙ୍କୁ ବଦ୍ଧ କରନ୍ତି, ଈଶ୍ୱର ମଧ୍ୟ ସେମାନଙ୍କୁ ଅତି ନିର୍ମମ ଭାବେ ଦଣ୍ଡ ଦିଅନ୍ତି। ସେ ଯେପରି ଅନ୍ୟ ପ୍ରତି କରିଥାଏ ତାହା ପ୍ରତି ମଧ୍ୟ ତଦ୍ରୁପ ଘଟେ। ସେଥିପାଇଁ ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ପ୍ରିୟବନ୍ଧୁ, ଆମେ ମିଥ୍ୟା କହିବାକୁ ଏକ ସାଧାରଣ ବିଷୟ ବୋଲି ମନେ କରୁ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ଏହା ଅତି ଘୃଣାର ବିଷୟ ଓ ଈଶ୍ୱର ତାହା ସହ୍ୟ କରିପାରନ୍ତି ନାହିଁ। 19:6 ଲେଖା ଅଛି, ଅନେକ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି, ପୁଣି ପ୍ରତିଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି। ଲେଖା ଅଛି, ଅନେକ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ହଁ, ଏହା ସତ୍ୟ ଯେ ଆମେ ଉଚ୍ଚ ପଦାଧିକାରୀ ବ୍ୟକ୍ତିମାନଙ୍କର ତଥା ସରକାରୀ କ୍ଷେତ୍ରରେ ଉଚ୍ଚ ପଦପ୍ରାପ୍ତ ଅଫିସରମାନଙ୍କର ସାହାଯ୍ୟ ଆଶା କରୁ, ଓ ଯେଉଁମାନେ ଦାନଶୀଳ ବ୍ୟକ୍ତି ସେମାନଙ୍କଠାରୁ ଅନେକ ମଧ୍ୟ ସାହାଯ୍ୟ ଭିକ୍ଷା କରନ୍ତି। ଲେଖା ଅଛି, ପୁଣି ପ୍ରତିଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି। ଏହା ମଧ୍ୟ ପ୍ରକୃତରେ ସତ୍ୟ, ଜଣେ ବ୍ୟକ୍ତି ଯେପର୍ଯ୍ୟନ୍ତ ମୁକ୍ତ ହସ୍ତରେ ଦାନ ବିତରଣ କରୁଥାଏ ସେପର୍ଯ୍ୟନ୍ତ ସେ ଅନେକ ମିତ୍ରମାନଙ୍କୁ ଲାଭ କରେ, ଅନେକ ତାହାର ମିତ୍ର ହେବାକୁ ପସନ୍ଦ କରନ୍ତି। 19:7 ଲେଖା ଅଛି, ଦରିଦ୍ରର ସମସ୍ତ ଭ୍ରାତା ତାହାକୁ ଘୃଣା କରନ୍ତି, ତାହାର ମିତ୍ରମାନେ ତାହାଠୁ କେତେ ଅଧିକ ଦୂରକୁ ନ ଯିବେ। ସେ ଆଳାପ ଚେଷ୍ଟା କରେ, ମାତ୍ର ସେମାନେ ନାହାନ୍ତି। ଯେଉଁ ଲୋକ ଦରିଦ୍ର ହୁଏ ସେ କେବଳ ତାହାର ଭାଇମାନଙ୍କ ଦୃଷ୍ଟିରେ ଘୃଣିତ ହୁଏ ନାହିଁ, ମାତ୍ର ତାହାଙ୍କର ମିତ୍ରମାନଙ୍କ ଦୃଷ୍ଟିରେ ମଧ୍ୟ ଘୃଣାର ପାତ୍ର ହୁଏ। ଆପଣଙ୍କର ପାଖରେ ଯଦି ଧନ ଅଛି ତାହେଲେ ସମସ୍ତେ ଆପଣଙ୍କୁ ସମ୍ମାନ ଦେବେ, ମାତ୍ର ଆପଣ ଯଦି ଦରିଦ୍ର ହୁଅନ୍ତି ତାହେଲେ ଅନେକ ଆପଣଙ୍କୁ ଘୃଣା କରିବେ, ଆପଣଙ୍କୁ ଆପଣଙ୍କର ଭାଇ ଉପେକ୍ଷା କରିବେ, ସେ ଆପଣଙ୍କ ସହିତ ସେତେ ଘନିଷ୍ଠ ସମ୍ପର୍କ ରଖିବାକୁ ଚାହିଁବେ ନାହିଁ, ସେ ଆପଣଙ୍କୁ ଦେଖି ନ ଦେଖିଲା ଭଳି ବ୍ୟବହାର କରିବେ, ସେ ଆପଣଙ୍କଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବେ। ଆପଣ ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହିଁଲେ ମଧ୍ୟ ସେ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହିଁବେ ନାହିଁ। କିନ୍ତୁ ଜଣେ ଆପଣଙ୍କର ଦରିଦ୍ରତାରେ ଆପଣଙ୍କୁ ସାହାଯ୍ୟ କରିପାରିବେ, ଆଉ ସେ ହେଉଛନ୍ତି ଆପଣଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର। ତେଣୁ ନିଜର ସମସ୍ୟା ବା ଦୁଃଖ ସମୟରେ ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ନିଜର ସମସ୍ତ ବିଷୟ ଜଣାଇବା ଉଚିତ, ତାହାଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ, କାରଣ ସେ ହିଁ କେବଳ ଆମମାନଙ୍କର ସମସ୍ୟା ସମାଧାନ କରିପାରିବେ, ଆମମାନଙ୍କର ଦୁଃଖ ଦୂର କରିପାରିବେ, ଆମମାନଙ୍କର ଅଭାବ ଦୂର କରିପାରିବେ। ଅନେକ ସମୟରେ ଯଦି ଆମମାନେ କୌଣସି ପ୍ରକାର ସମସ୍ୟା ବା ଅଭାବ ବା ଦୁଃଖର ସମ୍ମୁଖୀନ ହେଉ, ଆମ୍ଭେମାନେ ଆମମାନଙ୍କର ନିଜ ପ୍ରିୟଜନମାନଙ୍କ ନିକଟରେ ବା ଅନ୍ୟମାନଙ୍କ ନିକଟରେ ଆମମାନେ ନିଜର ଦୁଃଖ ଜଣାଉ, କିନ୍ତୁ ଅନେକ ସମୟରେ ଆମମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉନା, ଆମମାନେ ଆମମାନଙ୍କର ଦୁଃଖକୁ ଈଶ୍ୱରଙ୍କ ନିକଟରେ ଜଣାଉନା। କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ଆମମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ଦେଉ, ଆମମାନଙ୍କର ସମସ୍ତ ଦୁଃଖ ସମସ୍ୟା ତାହାଙ୍କୁ ଜଣାଉ, ତାହେଲେ ସେ ଆମମାନଙ୍କର ଏହି ସମସ୍ତ ବିଷୟକୁ ଦୂର କରିବେ। କାରଣ ଆମମାନଙ୍କର ଦୁଃଖ ଆମମାନଙ୍କର ଅଭାବ ସମୟରେ ଆମମାନଙ୍କୁ ସମସ୍ତେ ପରିତ୍ୟାଗ କଲେ ମଧ୍ୟ ସେହି ସମୟରେ ଆମମାନଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର ସେ ଆମମାନଙ୍କ ସହିତରେ ଥାନ୍ତି। ମନୁଷ୍ୟ ଆମମାନଙ୍କୁ ଦୂରେଇ ଦେଇପାରେ, ମାତ୍ର ଈଶ୍ୱର ଆମମାନଙ୍କୁ ଦୂରେଇ ଦିଅନ୍ତି ନାହିଁ। ତେଣୁ ଭଲ ହେବ ଯଦି ଆମମାନେ ସଦାବେଳେ ସବୁ ପରିସ୍ଥିତିରେ ଆମମାନେ ଆମମାନଙ୍କର ସମସ୍ତ ବିଷୟକୁ ପ୍ରଭୁ ଯୀଶୁଙ୍କ ନିକଟରେ ଜଣାଇବା, ତାହେଲେ ସେ ଆମମାନଙ୍କର ସମସ୍ତ ଦୁଃଖ ଦୂର କରିବେ, କାରଣ ସେ ହେଉଛନ୍ତି ପ୍ରତିକାର ବିଶ୍ୱସ୍ତ ପରମେଶ୍ୱର। 19:13 ଏହିପରି ଲେଖା ଅଛି, ମୂର୍ଖ ପୁତ୍ର ତାହାର ପିତାର ଦୁଃଖଦାୟକ, ପୁଣି ସ୍ତ୍ରୀର କଳି ଅବିରତ ବିନ୍ଦୁପାତ ପରି। ଯେଉଁ ପୁତ୍ର ମୂର୍ଖ ହୁଏ ତାହାର ପିତା ତାହା ନିମନ୍ତେ ବିଶେଷ ଦୁଃଖ କରନ୍ତି, ଓ ଯେଉଁ ସ୍ତ୍ରୀ କଳିହୁଡ଼ି ସେ ନିଜର ପରିବାରର ଶାନ୍ତି ଆନନ୍ଦକୁ ଦୁଃଖରେ ପରିଣତ କରାଏ। ଚିନ୍ତା କରନ୍ତୁ, ଯେଉଁ ପରିବାର ମଧ୍ୟରେ ପୁଅ ମୂର୍ଖ ଓ ସ୍ତ୍ରୀ କଳିହୁଡ଼ି ସେହି ପରିବାରର ଅବସ୍ଥା କିପରି ଥିବ, ସେହି ସ୍ୱାମୀ କିପରି ଜୀବନ ଅତିବାହିତ କରୁଥିବେ। ଆପଣ ଅନୁମାନ କରିପାରୁଥିବେ ଯେ ସେହି ପରିବାର କିପରି ଅବସ୍ଥାରେ ଥିବ। ତେଣୁକରି ଏକ ଉପଯୁକ୍ତ ସ୍ତ୍ରୀ ବା ଗୃହିଣୀକୁ ପାଇବା ଏକ ଚମତ୍କାର ବିଷୟ, ଓ ଏହା ମଧ୍ୟ ଈଶ୍ୱରଙ୍କର ଅନୁଗ୍ରହ। ପ୍ରିୟ ବନ୍ଧୁ, ଆପଣ ଯଦି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ବିବାହ କରିବାକୁ ଚାହାନ୍ତି, ତାହେଲେ ଉପଯୁକ୍ତ ସ୍ତ୍ରୀକୁ ମନୋନୟନ କରିବା ହେଉଛି ବୁଦ୍ଧିମାନର ପରିଚୟ, କାରଣ ସ୍ତ୍ରୀ ପରିବାରକୁ ନୂଆ କରି ଗଢ଼ିପାରେ ବା ଭାଙ୍ଗି ଦେଇପାରେ। ତେଣୁ ଉପଯୁକ୍ତ ଜୀବନସାଥୀ ମନୋନୀତ କରନ୍ତୁ ଓ ଏକ ସୁଖକର ତଥା ଶାନ୍ତିକର ପାରିବାରିକ ଜୀବନ ଅତିବାହିତ କରନ୍ତୁ। 19:14 ଏହିପରି ଲେଖା ଅଛି, ଗୃହ ଓ ଧନ ପିତୃଲୋକଙ୍କଠାରୁ ପ୍ରାପ୍ତ ଅଧିକାର, ମାତ୍ର ବୁଦ୍ଧିମତୀ ଭାର୍ଯ୍ୟା ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ। ଆପଣ ପୁତ୍ର ହିସାବରେ ପିତାଙ୍କର ଗୃହ ଓ ଧନ ସମ୍ପତ୍ତିର ଅଧିକାରୀ ହୋଇପାରିବେ, କିନ୍ତୁ ଏକ ବୁଦ୍ଧିମତୀ ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୋଇପାରିବେ। ଯେଉଁମାନେ ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ପ୍ରଭୁ ସେମାନଙ୍କୁ ସେହିପରି ବୁଦ୍ଧିମତୀ ସ୍ତ୍ରୀ ପ୍ରଦାନ କରନ୍ତୁ। ଆପଣ ଜାଣି ରଖନ୍ତୁ, ଆପଣ କନ୍ୟାର ପିତାଙ୍କଠାରୁ ପ୍ରାପ୍ତ ହୋଇପାରିବେ ନାହିଁ କି ନିଜର ଇଚ୍ଛାରେ ପ୍ରାପ୍ତ ହୋଇପାରିବେ ନାହିଁ, କିନ୍ତୁ ପ୍ରଭୁଙ୍କଠାରୁ ପ୍ରାପ୍ତ ହୋଇପାରିବେ। ତେଣୁକରି ଏ କ୍ଷେତ୍ରରେ ପ୍ରଭୁଙ୍କ ଉପରେ ନିର୍ଭର କରି ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ ଆପଣ କେବେ ହେଲେ ଏହି ମନୋନୟନରେ ଭୁଲ କରିବେ ନାହିଁ। ଆଜି ଯଦି ଆପଣ ଏକ ବୁଦ୍ଧିମତୀ ସ୍ତ୍ରୀ ପାଇଛନ୍ତି ତାହେଲେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, କାରଣ ଆପଣ ତାହାଙ୍କୁ ପ୍ରଭୁଙ୍କଠାରୁ ପାଇପାରିଛନ୍ତି। କିନ୍ତୁ ଯଦି ଆପଣ ନିଜ ଇଚ୍ଛାରେ ଯାଇ ନିଜର ମନପସନ୍ଦରେ ଏହି ପ୍ରକାର ସ୍ତ୍ରୀମାନଙ୍କୁ ଗ୍ରହଣ କରନ୍ତି ତାହେଲେ ଆପଣ କେବେ ହେଲେ ଏକ ସୁନ୍ଦର ତଥା ସୁଖକର ଶାନ୍ତିକର ପାରିବାରିକ ଜୀବନ ଅତିବାହିତ କରିପାରିବେ ନାହିଁ। ତେଣୁ ଏକ ଉତ୍ତମ ସ୍ତ୍ରୀକୁ ମନୋନୟନ କରିବା ଆପଣଙ୍କର ଉଚିତ ଏବଂ ସେଥିନିମନ୍ତେ ପ୍ରଭୁଙ୍କ ଉପରେ ନିର୍ଭର କରି ପ୍ରାର୍ଥନାର ସହିତ ତାହା କରିବା ଉଚିତ। 19:18 ଏହିପରି ଲେଖା ଅଛି, ଆପଣା ପୁତ୍ରକୁ ଶାସନ କର କାରଣ ଭରସା ଅଛି, ପୁଣି ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ। ଆପଣଙ୍କର ସନ୍ତାନକୁ ଶାସନ କରିବାରେ ହେଳା କରନ୍ତୁ ନାହିଁ। ଯେତେବେଳେ ସେ ଯୌବନ ଅବସ୍ଥାରେ ପଦାର୍ପଣ କରିବାକୁ ଆରମ୍ଭ କରେ ସେତେବେଳେ ତାହାକୁ ଅତି ଶୃଙ୍ଖଳିତ ଭାବେ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଯେଉଁ ସମୟରେ ସେ କିଛି ଦୋଷ ତ୍ରୁଟି କରେ ସେତେବେଳେ ତାହାକୁ ଶାସନ କରନ୍ତୁ, ମାତ୍ର ନିର୍ଦ୍ଦୟ ଭାବେ ନୁହେଁ, ବା କ୍ରୋଧ ପରାୟଣ ବଶତଃ ନୁହେଁ, ବା ନିଷ୍ଠୁର ଭାବେ ନୁହେଁ। କାରଣ ଆପଣ ଯଦି ନିଷ୍ଠୁର ଭାବେ ଶାସନ କରନ୍ତି ତାହେଲେ ଆପଣ ନିଜର ସନ୍ତାନକୁ ହରାଇ ବସିବେ। ଆପଣ ବାହାରକୁ ଅତି ନିର୍ଦ୍ଦୟ ଦେଖାଯାଇପାରନ୍ତି ସତ, ମାତ୍ର ଅନ୍ତରରେ ଆପଣଙ୍କର ବାସ୍ତବ ଦୟା ଓ ପ୍ରେମ ରହିବା ଆବଶ୍ୟକ, କାରଣ ଶାସନର ଅର୍ଥ ହେଉଛି ଶୃଙ୍ଖଳା। ଆପଣ ନିଜର ସନ୍ତାନକୁ ମଧ୍ୟ ପ୍ରେମରେ ଶୃଙ୍ଖଳିତ କରିପାରିବେ। ତେଣୁ ସନ୍ତାନକୁ ଶାସନ କରିବା ସମୟରେ ଆମେ ଅତି ସତର୍କତାର ସହିତ ଶାସନ କରିବା ଉଚିତ, ଯେପରି ସନ୍ତାନମାନଙ୍କର କୌଣସି କ୍ଷତି ନ ଘଟେ। ଈଶ୍ୱର ଏହି ବିଷୟ ନେଇ ମଧ୍ୟ ତାଙ୍କ ବାକ୍ୟରେ କେତେକ ଆଜ୍ଞା ପ୍ରଦାନ କରିଅଛନ୍ତି। ଏଫିସିୟ 6 ପ୍ରଥମ ପଦରେ ସେ କହନ୍ତି, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣ ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ମାତ୍ର ଏହାପରେ ସେ ପିତାମାନଙ୍କ ବିଷୟ ନେଇ ଏହିପରି କହନ୍ତି, ପୁଣି ହେ ପିତାମାନେ, ଆପଣାପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର, ଯାହାକି ଏଫିସିୟ 6:4 ଲେଖା ଅଛି। ତେଣୁ ଯେଉଁ ସମୟରେ ଆପଣ କ୍ରୋଧ କରନ୍ତି ସେହି ସମୟରେ ନିଜର ସନ୍ତାନକୁ ଶାସନ କରନ୍ତୁ ନାହିଁ, କାରଣ ଆପଣ ସମ୍ଭବତଃ ତାହା ପ୍ରତି ଅତି ନିଷ୍ଠୁର ହୋଇ ତାହାକୁ ଅତି ଜୋର କରି ମାରିପାରନ୍ତି। ସେଥିନିମନ୍ତେ ସାବଧାନ ହୋଇ ନିଜର ସନ୍ତାନମାନଙ୍କୁ ଶାସନ କରନ୍ତୁ ଓ ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କରନ୍ତୁ, ତାହା ହେଉଛି ଶୃଙ୍ଖଳା ଓ ପ୍ରଭୁଙ୍କର ଆଦେଶ। 19:21 ଲେଖା ଅଛି, ମନୁଷ୍ୟର ମନରେ ନାନା ସଂକଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ। ମନୁଷ୍ୟ ଅନେକ କଳ୍ପନା ଓ ଯୋଜନା କରିପାରେ, ମାତ୍ର ଈଶ୍ୱର ହେଉଛନ୍ତି ଜଣେ ଯେ କି ନିଜର ଅଭିମତ ଅନୁଯାୟୀ ସମସ୍ତ ବିଷୟ ସ୍ଥିର କରିଥାନ୍ତି। ସେ ହିଁ ପ୍ରକୃତ ସଠିକ୍ ପଥ ନିୟନ୍ତ୍ରଣ କରନ୍ତି। ତେଣୁ ଆମେ ଆମର ସମସ୍ତ ଚିନ୍ତାର ଭାର ଯଦି ଈଶ୍ୱରଙ୍କ ହସ୍ତରେ ଦେବା ତାହେଲେ ସେ ତାହାଙ୍କର ନିର୍ମିତ ସମୟରେ ଯାହା ଆମମାନଙ୍କ ନିମନ୍ତେ ମଙ୍ଗଳଜନକ ତାହିଁ ସେ ସାଧନ କରିବେ। 19:22 ଏହିପରି ଲେଖା ଅଛି, ମନୁଷ୍ୟର ବାସନା ତାହାର ଦୟାର ପରିମାଣ ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। ଆଜି ଆମେ କ'ଣ ବାସ୍ତବରେ ଅନ୍ୟ ପ୍ରତି ଦୟା ଦେଖାଇ ପାରୁଛୁ କି? ଆମମାନଙ୍କ ହୃଦୟରେ କ'ଣ ଅନ୍ୟ ପ୍ରତି ଦୟାର ଭାବ ଅଛି କି? କିନ୍ତୁ ଏହା ଆମମାନଙ୍କର ହୃଦୟର ବାସନା ହେବା ଉଚିତ। ଏହାପରେ ଆମେ ଦରିଦ୍ରକୁ ଦେଖୁ ଯେ କି ମିଥ୍ୟାବାଦୀ ଅପେକ୍ଷା ଉତ୍ତମ, କାରଣ ଆପଣ ଦରିଦ୍ର ଉପରେ ଭରସା କରିପାରିବେ କିନ୍ତୁ ମିଥ୍ୟାବାଦୀ ଉପରେ ଭରସା କରିପାରିବେ ନାହିଁ। 19:23 ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ ସେ ତୃପ୍ତ ହୋଇ ବାସ କରିବ, ଆପଦ ତାହାର ନିକଟ ଦେଇ ଯିବ ନାହିଁ। ଏଠାରେ ଏହି ଯେଉଁ ଭୟ ବିଷୟରେ ପ୍ରକାଶ କରାଯାଇଅଛି ଏହା ପ୍ରକୃତିରେ ଭୟ ନୁହେଁ, ମାତ୍ର ପ୍ରଭୁଙ୍କ ପ୍ରତି ଭକ୍ତି, ବାଧ୍ୟତା, ଆନ୍ତରିକତା, ବିଶ୍ୱସ୍ତତାକୁ ପ୍ରକାଶ କରେ। ଏହା ଏକ ପିତା ଓ ପୁତ୍ର ମଧ୍ୟରେ ଥିବା ଭୟର ସମ୍ପର୍କକୁ ପ୍ରକାଶ କରେ। ଏହି ଭୟ ପ୍ରଭୁଙ୍କ ପ୍ରତି ତାହାର ବାସ୍ତବ ବିଶ୍ୱାସ, ପ୍ରେମ ଓ ଭକ୍ତିରୁ ହିଁ ଉଦ୍ରେକ ହୋଇଥାଏ। ସେ ତାହାଙ୍କଠାରେ ବିଶ୍ୱାସ କରେ, ତାହାଙ୍କ ଉପରେ ନିର୍ଭର କରେ, ତାହାଙ୍କ ପ୍ରତି ଦୃଷ୍ଟି କରେ ଓ ତାହାଙ୍କର ଅନୁଗମନ କରେ, ଓ ତାହାଙ୍କଠାରେ ସେ ବିଶ୍ରାମ ପ୍ରାପ୍ତ ହୁଏ। ଏହାପରେ 19:24 ଏହିପରି ଲେଖା ଅଛି, ଅଳସୁଆ ଆପଣା ଥାଳିରେ ହାତ ବୁଡ଼ାଇଲେ ଆଉଥରେ ତାହା ଆପଣା ମୁଖକୁ ନେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ। ବାସ୍ତବରେ ଯେ ଅଳସୁଆ ସେ ନିଜର ପ୍ରାପ୍ତ ଆଶୀର୍ବାଦକୁ ହରାଇ ବସେ, ସେ ନିଜର ପ୍ରାପ୍ତ ଧନକୁ ହରାଇ ବସେ। ମାତ୍ର ଏହାକୁ ଯଦି ଆମେ ଆତ୍ମିକ ଦୃଷ୍ଟିକୋଣରୁ ନେଇ ଚିନ୍ତା କରିବା, ତାହେଲେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ନିମନ୍ତେ ଆତ୍ମିକ ଆହାର। ଆଜି ଅନେକ ଈଶ୍ୱରଙ୍କ ବାକ୍ୟକୁ ହସ୍ତରେ ଧରନ୍ତି, ମାତ୍ର ତାହାକୁ ଅଧ୍ୟୟନ କରିବା ନିମନ୍ତେ ଇଚ୍ଛା କରନ୍ତି ନାହିଁ। ସେମାନେ ତାହା ଅଧ୍ୟୟନ କରିବା ନିମନ୍ତେ ଆଳସ୍ୟତା ପ୍ରଦର୍ଶନ କରନ୍ତି। ଏହାପରେ 29 ପଦ ଲେଖା ଅଛି, ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି, ବିଚାର ଆସୁଅଛି। ଈଶ୍ୱର ନିଶ୍ଚିତ ଭାବେ ନିନ୍ଦକମାନଙ୍କର ଓ ମୂର୍ଖମାନଙ୍କର ବିଚାର କରିବେ, ପାପର ସୁଖ ଅଳ୍ପକ୍ଷଣ ନିମନ୍ତେ, ମାତ୍ର ତହିଁର ବେତନ ଅନନ୍ତକାଳ ନିମନ୍ତେ। ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହର ଦାନ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁ, ଆପଣ ଅନନ୍ତ ଜୀବନ ଚାହାନ୍ତି ନା ଅନନ୍ତ ମୃତ୍ୟୁ ଚାହାନ୍ତି? ମୁଁ ଜାଣେ ଆପଣ ନିଶ୍ଚିତ ଭାବେ ଅନନ୍ତ ଜୀବନ ଚାହୁଁଥିବେ। ତାହେଲେ ଆସନ୍ତୁ ପାପର କ୍ଷଣିକ ସୁଖଭୋଗରୁ ଦୂରବର୍ତ୍ତୀ ଜୀବନଯାପନ କରି ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା, ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ହୃଦୟରେ ସ୍ଥାନ ଦେଇ ତାହାଙ୍କର ଅନୁଗମନ କରିବା। ତାହେଲେ ପ୍ରଭୁ ଆମମାନଙ୍କୁ ତାହାଙ୍କର ସେହି ଅନନ୍ତ ଜୀବନର ପଥରେ କଢ଼ାଇ ନେବେ, କାରଣ ସେ ହିଁ ଆମମାନଙ୍କର ଅନନ୍ତ ଜୀବନ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই বিদায় দিওন্তু, নমস্কার।
ଯୀଶୁ ପ୍ରିୟ।